ଚିତ୍ର ଚବିଶ ଆର ଗୋଟେ ଥର ଜନ୍ମ ହୁଅ ନିକୋଦିମ ବୋଲିକରି ଗୋଟେ ଧାର୍ମିକ ନେତା ମହାପୁର ବିଷୟ ନେ ଜାଣବାକେ ଗୋଟେ ରାତ ନେ ଯୀଶୁ ପାଖକେ ଆସଲା। ଯୀଶୁ କହିଲେ ଯେ ପ୍ରତ୍ୟେକ ଲୋକ ଯେନେ ସରକକେ ମହାପୁର ପାଖକେ ଯିବାକେ ଚାହେବା ତାକେ ନୂଆ ଜୀବନ ନେବାକେ ପଡ଼ବା। ଇଟାକେ ଆର ଗୋଟେ ଥର ଜନ୍ମ ନେବାଟା ବୋଲସନ୍। ଆମକେ ନିଜକେ ନିଜେ ବଦଲବା କାଜେ ଶକ୍ତି ନେଇଏ। ଯଦି ଆମେ ଯୀଶୁ ଠାନେ ବିଶ୍ୱାସ କର୍ମୁ ଆର୍ ଯୀଶୁ ଆମର ରକ୍ଷା କରବାର ଲୋକ ବୋଲି ଆମେ ମାନମୁ, ତେବେ ମହାପୁରୁ ଠାନୁ ପବିତ୍ର ଆତ୍ମା ଆସିକରି ଆମକେ ନୂଆ ଜୀବନ ଦେବା।